ओम शांति ओम शांति ओम शांति। आज बाबा महावाक्य 9 डिसेंबर 2025 प्रातः मुरली बाप दादा मधुबन। बाबा कहते मिठे बच्चे बाबा तुम मान बेहद जागिरी अर्थात संपत्ति देवाई एही मिठा बाबा को तुम स्नेहर सहित मने पकाओ तेबे पवित्र होइजिवो। आजिर प्रश्न अछि विनाशर समय जेतिकी निकटतर हेउथिबो तार लक्षण सबु कोण देखाजिबो। उत्तर रे अछि जेतेबेले विनाशर समय निकटतर होइजिबो प्रथम नंबर समस्ते जानिजिबे जे आमर बाबा आसी जाइछंती। द्वितीय रे एबे नुवा दुनियार स्थापना एवं पुरुणा दुनियार विनाश हेबो बहुतंकु साक्षात्कार मध्य हेब। तृतीय रे सन्यासी मानंकु एवं राजा आदिंकु मध्य ज्ञान मिलिब। चतुर्थ रे जेते बेले सुणीबे जे बेहद्र बाबा आसिछंती से ही सद्गति दाता अटंती तेबे बहुत संख्या रे आसिबाकु लागिबे। पंचम रे अछि खबर कागज द्वारा अनेकंकु संदेश मिलिब। षष्ठ रे अछि तुमे माने आत्म अभिमानी होइजिब एकमात्र बाबंकु मने पकाई अतिन्द्रिय सुखरे रहिब। गीत अछि इस पाप की दुनिया से और कहीं ले चलो ओम शांति। ए कथा किए एवं कहाकु कहुछंती आत्मिक संतान माने बाबा बारंबार आत्मिक शब्द काहिंकि कहुछंती काहिंकि ना एबे आत्मा मानंकु जीवाकु हेब। पुणी जेबे एही दुनिया को आसीबो तेबे सुख मिलेबो। आत्मा माने एही शांति एवं सुखर संपत्ति कल्प पूर्वरु मध्य पाइथिले एबे पुनर्बार एही संपत्ति पुनः प्राप्त हेउछि। पुनः संपत्ति मिलिले जाई सृष्टि चक्रर मध्य पुनर्बार पुनरावृत्ति हेबो। सबु किछि पुनरावृत्ति तो हेउछि ना जहा किछि अतीत होई जाइछि ताहर पुणी पुनरावृत्ति हेब। एमितीत नाटकरे मध्य पुनरावृत्ति हेउछि किंतु सेथिरे परिवर्तन मध्य करी हुए कोनोसी अक्षर भूली जाइथिले ताकु लेखि दे पारंती एहाकु पुणी चलचित्र कहा जाउछि। एथिरे परिवर्तन होई पारिबो नाही एहा अनादि पूर्व प्रस्तुत ड्रामा अटे। सेही नाटक को पूर्व प्रस्तुत बोली कहा जिबो नाही। एही ड्रामा को बुझिले पुणी ताकु मध्य बुझी हुए पिला माने जानी छंती एबे जेऊ सब नाटक देखु छंती से सब मिछ अटे। कलि जुगरे देखुथिबा जिनिस सब सत्य जुगरे रहिबो नाही। सत्य जुगरे जहा होइथिला ताहा पुणी सत्य जुगरे ही हेबो। एही हद्र नाटक आदि सब पुनर्बार भक्ति मार्गरे ही हेबो। जेऊ जिनिस भक्ति मार्गरे हेउछि बाबा कहुछंती ताहा ज्ञान मार्गरे अर्थात सत्य जुगरे हेबो नाही। तेणु एबे बेहद्र बाबांक ठारु तुमे संपत्ति प्राप्त करुछ। बाबा बुझाउछंती प्रथमरे लौकिक पितांक ठारु एवं द्वितीयरे पारलौकिक पितांक ठारु संपत्ति मिलिथाए। बाकी जो अलौकिक पिता अटंती तांक ठारु संपत्ति मिले नाही। ये ब्रह्मा निजे तांक ठारु संपत्ति प्राप्त करुछंती। एही नुआ दुनियार संपत्ति बेहद्र बाबा केवल एहांक द्वारा ही देउछंती। एहांक द्वारा पोष्य करुथिबारु एहांकु पिता कहा जाउछि। भक्ति मार्गरे मध्य लौकिक एवं पारलौकिक उभय पिता मने पड़िथांती। ये अलौकिक पिता मने पड़ंती नाही काहेकि ना एहांक ठारु कोनोसी संपत्ति मिलु नाही। बाबा अक्षर तो निश्चित रहिछि किंतु एही ब्रह्मा मध्य रचना अटंती ना रचना को रचयितांक ठारु संपत्ति मिलिथाए। तुमको मध्य शिव बाबा सृष्टि करिछंती ब्रह्मांकु मध्य से सृष्टि करिछंती संपत्ति रचयितांक ठारु मिलिथाए से होउछंती बेहद्र बाबा। ब्रह्मांक पाखरे कोन बेहद्र वर्षा अछि बाबा एहांक द्वारा बसी बुझाउछंती एहांकु मध्य संपत्ति मिलुछि। एपरी नुहे जे वर्षा नहीं तुमको देउछंती बाबा कहउछंती तुमे ए ब्रह्मांकु मध्य मने पकाओ नाही। एही बेहद्र बाबांक ठारु ही तुमको संपत्ति मिलुछि। ଲୌକିକ ପିତାଙ୍କଠାରୁ ହଦ୍ର, ପାରଲୌକିକ ପିତାଙ୍କଠାରୁ ବେହଦ୍ର। ଦୁଇଟି ସମ୍ପତ୍ତି ରିଜର୍ଭ ହୋଇଯାଇଛି ନା, ଶିବ ବାବାଙ୍କଠାରୁ ବର୍ଷା ମିଳୁଛି, ଏ କଥା ବୁଦ୍ଧିରେ ଆସୁଛି। ବାକି ବ୍ରହ୍ମା ବାବାଙ୍କଠାରୁ ସମ୍ପତ୍ତି ବୋଲି କଣ କୁହାଯିବ? ବୁଦ୍ଧିରେ ସମ୍ପତ୍ତି ଆସୁଛି ନା, ଏହି ବେହଦ୍ର ବାଦଶାହୀ ତୁମକୁ ତାଙ୍କଠାରୁ ମିଳୁଛି, ସିଏ ହେଲେ ବଡ଼ ବାବା। ଇଏ ତ କହୁଛନ୍ତି ମୋତେ ମନେ ପକାଉ ନାହିଁ, ମୋର ତ କୌଣସି ସମ୍ପତ୍ତି ନାହିଁ, ଯାହା ତୁମକୁ ମିଳିବ, ଯାହାଙ୍କଠାରୁ ସମ୍ପତ୍ତି ମିଳିବ ତାଙ୍କୁ ମନେ ପକାଅ। ସେ ହିଁ କହୁଛନ୍ତି କେବଳ ମୋତେ ମନେ ପକାଅ, ଲୌକିକ ପିତାଙ୍କ ସମ୍ପତ୍ତି ପାଇବା ପାଇଁ କେତେ ଝଗଡ଼ା ହେଉଛି। ଏଠାରେ ତ ଝଗଡ଼ାର କୌଣସି କଥା ନାହିଁ, ବାବାଙ୍କୁ ମନେ ନ ପକାଇଲେ ସ୍ୱତଃ ବେହଦ୍ର ସମ୍ପତ୍ତି ମଧ୍ୟ ମିଳିବ ନାହିଁ। ବାବା କହୁଛନ୍ତି ନିଜକୁ ଆତ୍ମା ଭାବ, ଏହି ରଥକୁ ମଧ୍ୟ କହୁଛନ୍ତି ଯେ ତୁମେ ନିଜକୁ ଆତ୍ମା ଭାବି ମୋତେ ମନେ ପକାଇଲେ ବିଶ୍ୱର ବାଦଶାହୀ ମିଳିବ। ଏହାକୁ ଯୋଗର ଯାତ୍ରା ବୋଲି କୁହାଯାଉଛି। ଦେହର ସବୁ ସମ୍ବନ୍ଧକୁ ଛାଡ଼ି ନିଜକୁ ଅଶରୀରୀ ଆତ୍ମା ଭାବିବାକୁ ହେବ, ଏଥିରେ ହିଁ ପରିଶ୍ରମ ରହିଛି। ପାଠ ପଢ଼ିବା ନିମନ୍ତେ କୌଣସି ପରିଶ୍ରମ ତ କରିବା ଦରକାର ନା? ଏହି ଯୋଗର ଯାତ୍ରା ଦ୍ୱାରା ତୁମେ ପତିତରୁ ପବିତ୍ର ହେଉଛ। ସେମାନେ ଶରୀର ଦ୍ୱାରା ଯାତ୍ରା କରିଥାନ୍ତି, ଏହା ତ ଆତ୍ମାର ଯାତ୍ରା ଅଟେ। ତୁମେ ପରମଧାମ ଯିବା ପାଇଁ ଏହି ଯାତ୍ରା କରୁଛ। ଏହି ପୁରୁଷାର୍ଥ ବିନା ପରମଧାମ ଅର୍ଥାତ୍ ମୁକ୍ତିଧାମକୁ କେହି ଯାଇପାରିବେ ନାହିଁ। ଯିଏ ଭଲ ଭାବରେ ବାବାଙ୍କୁ ମନେ ପକାଇବେ ସେ ହିଁ ଯାଇପାରିବେ ଏବଂ ଉଚ୍ଚ ପଦ ମଧ୍ୟ ସେ ହିଁ ପାଇପାରିବେ। ଯିବେ ତ ସମସ୍ତେ, କିନ୍ତୁ ସେମାନେ ତ ପତିତ ଅଟନ୍ତି ନା, ସେଥିପାଇଁ ଡାକୁଛନ୍ତି। ଆତ୍ମା ମନେ ପକାଉଛି, ଖାଇବା ପିଇବା ସବୁକିଛି ଆତ୍ମା କରୁଛି ନା? ଏହି ସମୟରେ ତୁମକୁ ଦେହି ଅଭିମାନୀ ହେବାକୁ ପଡ଼ିବ, ଏଥିରେ ହିଁ ମେହନତ ରହିଛି। ବିନା ମେହନତରେ ତ କିଛି ମିଳିନଥାଏ, ବହୁତ ସହଜ ମଧ୍ୟ ଅଟେ, କିନ୍ତୁ ମାୟାର ବିରୋଧ ହେଉଛି। କାହାର ଭାଗ୍ୟ ଭଲ ଥିଲେ ତୁରନ୍ତ ଏହି ସେବାରେ ଲାଗିଯାଇଥାନ୍ତି, କେହି କେହି ଡେରିରେ ମଧ୍ୟ ଆସିବେ। ଯଦି ବୁଦ୍ଧିରେ ଠିକ୍ ଭାବରେ ଜ୍ଞାନ ବସିଗଲା ତେବେ କହିବେ ବାସ୍ ମୁଁ ଏହି ରୁହାନି ଯାତ୍ରାରେ ଲାଗିଯିବି। ଏହିପରି ତୀବ୍ର ବେଗରେ ସେବାରେ ଲାଗିଗଲେ ଭଲ ଭାବରେ ପୁରୁଷାର୍ଥ କରିପାରିବେ। ଘରେ ରହି ମଧ୍ୟ ବୁଦ୍ଧିରେ ଆସିଯିବ ଯେ ଏହା ତ ବହୁତ ଭଲ ଏବଂ ଠିକ୍ କଥା ଅଟେ, ମୁଁ ନିଜକୁ ଆତ୍ମା ଭାବି ପତିତ ପାବନ ବାବାଙ୍କୁ ମନେ ପକାଉଛି, ବାବାଙ୍କର ନିର୍ଦ୍ଦେଶରେ ଚାଲିଲେ ପବିତ୍ର ହୋଇପାରିବ, ହେବ ମଧ୍ୟ ନିଶ୍ଚୟ। ଏଥିରେ ପୁରୁଷାର୍ଥ କରିବାର ଅଛି, ବହୁତ ସହଜ ମଧ୍ୟ ଅଟେ। ଭକ୍ତି ମାର୍ଗରେ ତ ବହୁତ କଷ୍ଟ ହୋଇଥାଏ। ଏଠାରେ ତୁମ ବୁଦ୍ଧିରେ ଅଛି ଯେ ଏବେ ଆମକୁ ବାବାଙ୍କ ପାଖକୁ ଯିବାକୁ ହେବ, ପୁଣି ଏଠାକୁ ଆସି ବିଷ୍ଣୁଙ୍କର ମାଳାରେ ଗୁନ୍ଥା ହେବା। ମାଳାର ହିସାବ କର, ମାଳା ତ ବ୍ରହ୍ମାଙ୍କର ମଧ୍ୟ ଅଛି, ବିଷ୍ଣୁଙ୍କର ମଧ୍ୟ ଅଛି, ରୁଦ୍ରଙ୍କର ମଧ୍ୟ ରହିଛି। ପ୍ରଥମେ ପ୍ରଥମେ ଇଏ ବ୍ରହ୍ମା ହିଁ ନୂଆ ସୃଷ୍ଟିର ଅଟନ୍ତି ନା, ବାକି ସମସ୍ତେ ପଛରେ ଆସୁଛନ୍ତି, ଅର୍ଥାତ୍ ପଛରେ ଗୁନ୍ଥା ହେବେ। କହିବେ ତୁମର କେଉଁ ଉଚ୍ଚ କୂଳ, ତୁମେ କହିବ ବିଷ୍ଣୁଙ୍କର କୂଳ। ଆମେ ପ୍ରକୃତରେ ବିଷ୍ଣୁଙ୍କ କୂଳର ଥିଲୁ, ପୁଣି କ୍ଷତ୍ରିୟ କୂଳର ହେଲୁ, ପୁଣି ସେଥିରୁ ବଂଶାବଳୀ ସୃଷ୍ଟି ହେଉଛି। ଏହି ଜ୍ଞାନରୁ ତୁମେ ଜାଣୁଛ ଯେ ବଂଶାବଳୀ କିପରି ସୃଷ୍ଟି ହେଉଛି। ପ୍ରଥମେ ପ୍ରଥମେ ରୁଦ୍ରଙ୍କର ମାଳା ତିଆରି ହେଉଛି, ଏହା ସର୍ବୋଚ୍ଚ ବଂଶ ଅଟେ। ବାବା ବୁଝାଉଛନ୍ତି ଏହା ତୁମର ବହୁତ ଉଚ୍ଚକୂଳ ଅଟେ। ଏ କଥା ମଧ୍ୟ ବୁଝୁଛ ଯେ ସାରା ଦୁନିଆକୁ ସନ୍ଦେଶ ନିଶ୍ଚୟ ମିଳିବ, ଯେପରି ଅନେକ କହୁଛନ୍ତି ଭଗବାନ ନିଶ୍ଚୟ କେଉଁଠୁ ଆସିଛନ୍ତି, କିନ୍ତୁ ଜଣାପଡ଼ୁ ନାହିଁ। ଶେଷରେ ସମସ୍ତଙ୍କୁ ତ ନିଶ୍ଚୟ ଜଣାପଡ଼ିବ, ଖବର କାଗଜରେ ମଧ୍ୟ ବାହାରିବ। ଏବେ ତ କମ୍ ବାହାର କରୁଛନ୍ତି, ଏପରି ନୁହେଁ ଯେ ଗୋଟିଏ ଖବରକାଗଜ ସମସ୍ତେ ପଢ଼ୁଛନ୍ତି, ଲାଇବ୍ରେରୀରେ ପଢ଼ିପାରିବେ, କେହି ଦୁଇ ଚାରିଟା ଖବରକାଗଜ ମଧ୍ୟ ପଢ଼ିଥାନ୍ତି, କେହି ପୁଣି ବିଲକୁଲ ପଢ଼ନ୍ତି ନାହିଁ। ଏ କଥା ସମସ୍ତେ ନିଶ୍ଚୟ ଜାଣିବେ ଯେ ବାବା ଆସିଛନ୍ତି। ବିନାଶର ସମୟ ନିକଟତର ହେଲେ ଜଣାପଡ଼ିବ, ନୂଆ ଦୁନିଆର ସ୍ଥାପନା ପୁରୁଣା ଦୁନିଆର ବିନାଶ ହୋଇଥାଏ, ହୋଇପାରେ ବହୁତଙ୍କୁ ସାକ୍ଷାତକାର ମଧ୍ୟ ହେବ। ତୁମକୁ ସନ୍ନ୍ୟାସମାନଙ୍କୁ ରାଜାମାନଙ୍କୁ ଜ୍ଞାନ ଦେବାକୁ ପଡ଼ିବ, ତୁମକୁ ସନ୍ନ୍ୟାସୀମାନଙ୍କୁ ରାଜାମାନଙ୍କୁ ଜ୍ଞାନ ଦେବାକୁ ହେବ, ବହୁତଙ୍କୁ ସନ୍ଦେଶ ଦେବାର ଅଛି। ଯେତେବେଳେ ଶୁଣିବେ ଯେ ବେହଦ୍ର ବାବା ଆସିଛନ୍ତି, ସେହି ସଦ୍ଗତି ଦାତା ଅଟନ୍ତି, ତେବେ ବହୁତ ଆସିବେ। ଏବେ ଖବରକାଗଜରେ ଏତେ ମନପସନ୍ଦ ହେଲା ଭଳି କାଇଦା ଅନୁସାରେ ବାହାରୁ ନାହିଁ। କେହି ଆତ୍ମା ଆସିବେ ଯିଏକି ପଚରା ପଚରି କରିବେ। ପିଲାମାନେ ଜାଣିଛନ୍ତି ଯେ ଆମେ ଶ୍ରୀମତାଧାରରେ ସତ୍ୟଯୁଗ ସ୍ଥାପନା କରୁଛୁ। ତୁମର ଏହା ନୂଆ ମିଶନ ଅର୍ଥାତ୍ ଆଧ୍ୟାତ୍ମିକ ସଂଗଠନ ଅଟେ। ତୁମେ ଈଶ୍ୱରୀୟ ମିଶନର ଈଶ୍ୱରୀୟ ସଦସ୍ୟ ଅଟ। ଯେପରି ଖ୍ରୀଷ୍ଟିଆନ ମିଶନର ଖ୍ରୀଷ୍ଟିଆନ ସଦସ୍ୟ ହୋଇଯାନ୍ତି, ତୁମେ ହେଉଛ ଈଶ୍ୱରୀୟ ସଦସ୍ୟ। ସେଥିପାଇଁ ଗାୟନ ରହିଛି, ଅତୀନ୍ଦ୍ରିୟ ସୁଖ ଗୋପ ଗୋପୀମାନଙ୍କୁ ପଚାର। ଯେଉଁମାନେ ଆତ୍ମଅଭିମାନୀ ହୋଇଛନ୍ତି, ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ, ଅନ୍ୟ କାହାକୁ ନୁହେଁ। ଏହି ରାଜଯୋଗ ଏକମାତ୍ର ବାବା ଶିଖାଉଛନ୍ତି, ସେ ହିଁ ଗୀତାର ଭଗବାନ ଅଟନ୍ତି। ସମସ୍ତଙ୍କୁ ଏହି ବାବାଙ୍କର ନିମନ୍ତ୍ରଣ ଅର୍ଥାତ୍ ସନ୍ଦେଶ ଦେବାକୁ ହେବ। ବାକି ସବୁ କଥା ହେଉଛି ଜ୍ଞାନ ଶୃଙ୍ଗାର। ଏହି ଚିତ୍ର ସବୁ ହେଉଛି ଜ୍ଞାନର ଶୃଙ୍ଗାର ନୁହେଁ କି ଭକ୍ତିର। ଏହାକୁ ବାବା ମନୁଷ୍ୟମାନଙ୍କୁ ବୁଝାଇବା ପାଇଁ କରାଇଛନ୍ତି। ଏହି ଚିତ୍ର ଆଦି ତ ପ୍ରାୟ ଲୋପ ହୋଇଯିବ, ବାକି ଜ୍ଞାନ ଆତ୍ମାରେ ରହିଯାଉଛି। ବାବାଙ୍କର ମଧ୍ୟ ଏହି ଜ୍ଞାନ ଅଛି, ଏହା ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ତୁମେ ଏବେ ଭକ୍ତି ମାର୍ଗକୁ ଅତିକ୍ରମ କରି ଜ୍ଞାନ ମାର୍ଗକୁ ଆସିଛ। ତୁମେ ଜାଣିଛ ଯେ ଆମେ ଆତ୍ମାରେ ସେହି ପାର୍ଟ ରହିଛି ଯାହା ହୋଇଚାଲିଛି। ଏହା ନିର୍ଦ୍ଧାର୍ଯ୍ୟ ଥିଲା, ଯାହାଦ୍ୱାରା କି ପୁନର୍ବାର ଆମେ ବାବାଙ୍କଠାରୁ ରାଜଯୋଗ ଶିଖୁଛୁ। ବାବା ହିଁ ଆସି ଏହି ଜ୍ଞାନ ଦେବାର ଥିଲା। ଆତ୍ମାରେ ନିର୍ଦ୍ଧାର୍ଯ୍ୟ ରହିଛି, ସେଠାରେ ଯାଇ ପହଞ୍ଚିବ, ତାପରେ ପୁଣି ନୂଆ ଦୁନିଆର ପାର୍ଟ ପୁନରାବୃତ୍ତି। ଆତ୍ମାର ସମସ୍ତ ରେକର୍ଡକୁ ଆରମ୍ଭରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ତୁମେ ସବୁ ବୁଝିଯାଇଛ। ପୁଣି ଏସବୁ ବନ୍ଦ ହୋଇଯିବ, ଭକ୍ତି ମାର୍ଗର ପାର୍ଟ ମଧ୍ୟ ବନ୍ଦ ହୋଇଯିବ। ତୁମର ଯାହା ଅଭିନୟ ସତ୍ୟଯୁଗରେ ଚାଲିଥିଲା ତାହା ପୁଣି ଚାଲିବ। କ'ଣ ହେବ ଏକଥା ବାବା କହୁନାହାନ୍ତି, ଯାହା କିଛି ହୋଇଥିବ ତାହା ହିଁ ହେବ। ବୁଝାଯାଉଛି ସତ୍ୟଯୁଗ ହେଉଛି ନୂଆ ଦୁନିଆ, ନିଶ୍ଚୟ ସେଠାରେ ସବୁ କିଛି ନୂଆ ସତପ୍ରଧାନ ଏବଂ ଶସ୍ତା ହୋଇଥିବ। ଯାହା କିଛି କଳ୍ପ ପୂର୍ବେ ହୋଇଥିଲା ତାହା ହିଁ ହେବ। ଦେଖୁଛନ୍ତି ମଧ୍ୟ ଲକ୍ଷ୍ମୀନାରାୟଣ କେତେ ସୁଖରେ ଥିଲେ, ହୀରା ଲୀଳା ଧନରତ୍ନ ପ୍ରଭୃତିରେ ବହୁତ ରହିବ। ଧନ ଅଛି ତ ସୁଖ ବି ଅଛି, ଏଠାରେ ତୁମେ ତୁଳନା କରିପାରିବ ସେଠାରେ କରିପାରିବ ନାହିଁ। ଏଠାକାର କଥା ସେଠାରେ ସବୁ ଭୁଲିଯିବ। ଏହା ହେଲା ନୂଆ କଥା ଯାହାକୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି। ଆତ୍ମାମାନଙ୍କୁ ସେଠାରେ ଯିବାକୁ ହେବ, ଆତ୍ମାମାନଙ୍କୁ ସେଠାକୁ ଯିବାକୁ ହେବ ଯେଉଁଠି ସବୁ କାରବାର ବନ୍ଦ ହୋଇଯାଇଥାଏ, ହିସାବ କିତାବ ସବୁ ଚୁକ୍ତ ହେଉଛି, ଅଭିନୟ ଶେଷ ହେଉଛି। ଏହି ଏକମାତ୍ର ରେକର୍ଡ ବହୁତ ବଡ଼ ଅଟେ। ପୁଣି କହୁଛନ୍ତି ଆତ୍ମ ମଧ୍ୟ ସେତିକି ବଡ଼ ହେବା ଦରକାର, କିନ୍ତୁ ନା, ଏତେ ଛୋଟ ଆତ୍ମାରେ 84 ଜନ୍ମର ପାର୍ଟ ରହିଛି। ଆତ୍ମା ମଧ୍ୟ ଅବିନାଶୀ ଅଟେ, ଏହାକୁ କେବଳ ଆଶ୍ଚର୍ଯ୍ୟ ବୋଲି କୁହାଯିବ। ଏପରି ଆଶ୍ଚର୍ଯ୍ୟଜନକ ଜିନିଷ ଆଉ କିଛି ହୋଇପାରିବ ନାହିଁ। ବାବାଙ୍କ ପାଇଁ ତ କହନ୍ତି ନା, ସତ୍ୟ ତ୍ରେତା ଯୁଗ ସମୟରେ ବିଶ୍ରାମରେ ରହନ୍ତି। ଆମେ ତ ଅଲରାଉଣ୍ଡର ପାର୍ଟ ବଜାଉଛୁ, ସବୁଠାରୁ ଅଧିକ ପାର୍ଟ ଆମର ରହିଛି। ବାବା ଶ୍ରେଷ୍ଠ ସମ୍ପତ୍ତି ଦେଉଛନ୍ତି, କହୁଛନ୍ତି 84 ଜନ୍ମ ମଧ୍ୟ ତୁମେ ହିଁ ନେଉଛ। ଆମର ପାର୍ଟ ତ ଏପରି ଯାହାକି ଆଉ କେହି କରିପାରିବେ ନାହିଁ। ଆଶ୍ଚର୍ଯ୍ୟଜନକ କଥା ନା, ଏହା ମଧ୍ୟ ଆଶ୍ଚର୍ଯ୍ୟର କଥା ଯେ ଆମମାନଙ୍କୁ ବାବା ବୁଝାଉଛନ୍ତି, ବିଶେଷ କରି ଆତ୍ମାମାନଙ୍କୁ। ଆତ୍ମା ପୁରୁଷ କିମ୍ବା ସ୍ତ୍ରୀ ନୁହେଁ, ଯେତେବେଳେ ଶରୀର ଧାରଣ କରେ ସେତେବେଳେ ମେଲ୍ ଫିମେଲ୍ କୁହାଯାଏ। ଆତ୍ମାମାନେ ସବୁ ସନ୍ତାନ ହୋଇଥିବାରୁ ଭାଇ ଭାଇ ହୋଇଗଲେ, ନିଶ୍ଚିତ ସମ୍ପତ୍ତି ପାଇବା ପାଇଁ ଭାଇ ଭାଇ ହୋଇଛନ୍ତି। ଆତ୍ମା ବାବାଙ୍କର ସନ୍ତାନ ଅଟେ ନା, ବାବାଙ୍କଠାରୁ ସମ୍ପତ୍ତି ନେଉଛି, ସେଥିପାଇଁ ଆତ୍ମାକୁ ପୁରୁଷ ହିଁ କୁହାଯିବ। ସମସ୍ତ ଆତ୍ମାଙ୍କର ଅଧିକାର ରହିଛି ବାବାଙ୍କଠାରୁ ବର୍ଷା ପାଇବା ପାଇଁ, ସେଥିପାଇଁ ବାବାଙ୍କୁ ମନେ ପକାଇବାକୁ ହେବ, ନିଜକୁ ଆତ୍ମା ଭାବିବାକୁ ହେବ। ଆମେ ସବୁ ଭାଇ ଭାଇ ଅଟୁ, ଆତ୍ମା ଆତ୍ମା ହିଁ ଅଟେ। ସେ କେବେ ପରିବର୍ତ୍ତନ ହୁଏ ନାହିଁ। ବାକି ଶରୀର କେବେ ପୁରୁଷର କେବେ ସ୍ତ୍ରୀର ନେଉଛି ବୁଝିବା ପାଇଁ ବଡ଼ ଅଡୁଆ କଥା, ଆଉ କେହି ବି ଶୁଣାଇ ପାରିବେ ନାହିଁ। ବାବାଙ୍କ ଠାରୁ ଅଥବା ତୁମ ପିଲାମାନଙ୍କ ଠାରୁ ହିଁ ଶୁଣିପାରିବେ। ବାବା ତ ତୁମମାନଙ୍କ ସହିତ ହିଁ କଥା ହେଉଛନ୍ତି, ଆଗରୁ ତ ସମସ୍ତଙ୍କ ସହିତ ମିଶୁଥିଲେ, ସମସ୍ତଙ୍କ ସହିତ କଥା ହେଉଥିଲେ, ଏହିପରି କରୁ କରୁ ତ ଶେଷରେ କାହା ସହିତ କଥା ହିଁ ହେବେ ନାହିଁ। ପିଲାମାନଙ୍କ ଦ୍ୱାରା ହିଁ ବାବା ପ୍ରତ୍ୟକ୍ଷ ହୋଇଥାନ୍ତି, ପିଲାମାନଙ୍କୁ ହିଁ ପଢ଼ାଇବାକୁ ହେବ। ତୁମେମାନେ ବହୁତଙ୍କର ସେବା କରି ଏଠାକୁ ନେଇ ଆସୁଛ, ବାବା ଜାଣିଛନ୍ତି ଇଏ ବହୁତଙ୍କୁ ନିଜ ସମାନ କରି ନେଇ ଆସିଛନ୍ତି। ଇଏ ବଡ଼ ରାଜା ହେବେ, ଇଏ ଛୋଟ ରାଜା ହେବେ, ତୁମେ ରୁହାନି ସେ ନା ମଧ୍ୟ ଅଟ, ଯିଏକି ସମସ୍ତଙ୍କୁ ରାବଣର ଜଞ୍ଜିରରୁ ମୁକୁଳାଇ ନିଜର ମିଶନକୁ ନେଇ ଆସୁଛ। ଯିଏ ଯେତେ ସେବା କରନ୍ତି ତାଙ୍କୁ ସେତେ ଫଳ ମିଳିଥାଏ। ଯିଏ ଅଧିକ ଭକ୍ତି କରିଛନ୍ତି ସେହିମାନେ ହିଁ ଅଧିକ ବୁଦ୍ଧିମାନ ହୋଇ ବର୍ଷା ନେଇଥାନ୍ତି। ଏହା ହେଉଛି ପାଠପଢ଼ା। ଭଲ ଭାବରେ ପାଠ ନ ପଢ଼ିଲେ ଫେଲ୍ ହୋଇଯିବେ। ପାଠପଢ଼ା ବହୁତ ସହଜ ଅଟେ, ବୁଝିବା ଏବଂ ବୁଝାଇବା ମଧ୍ୟ ସହଜ ଅଟେ, ଅସୁବିଧାର କୌଣସି କଥା ନାହିଁ। କିନ୍ତୁ ରାଜଧାନୀ ସ୍ଥାପନ ହେଉଛି, ସେଥିପାଇଁ ତ ସବୁ ଦରକାର ନା। ତେଣୁ ପୁରୁଷାର୍ଥ କରିବାକୁ ହେବ, ଏଥିରେ ଯେପରି ଆମକୁ ଉଚ୍ଚପଦ ମିଳୁ। ମୃତ୍ୟୁ ଲୋକରୁ ସ୍ଥାନାନ୍ତରିତ ହୋଇ ଅମର ଲୋକକୁ ଯିବାକୁ ହେବ। ଯେତେ ପଢ଼ିବ ସେତେ ଅମରପୁରୀରେ ଉଚ୍ଚପଦ ପାଇବ। ବାବାଙ୍କୁ ସ୍ନେହ ମଧ୍ୟ କରିବାକୁ ହେବ, କାହିଁକି ନା ଇଏ ହେଉଛନ୍ତି ବହୁତ ପ୍ରିୟରୁ ପ୍ରିୟ ବସ୍ତୁ। ସେ ସ୍ନେହର ସାଗର ମଧ୍ୟ ଅଟନ୍ତି, ସମସ୍ତଙ୍କ ପ୍ରତି ଏକାଭଳି ସ୍ନେହ ହୋଇପାରିବ ନାହିଁ। କେହି ତାଙ୍କୁ ମନେ ପକାଉଛନ୍ତି, ଆଉ କେହି ମନେ ପକାଉ ନାହାନ୍ତି। କାହାକୁ ବୁଝାଇବାର ମଧ୍ୟ ନିଶା ରହିଥାଏ ନା, ଏହା ବଡ଼ ପ୍ରଲୋଭନ ଅଟେ। କାହାକୁ ବି କୁହ ଏହା ବିଶ୍ୱବିଦ୍ୟାଳୟ ଅଟେ, ଏହା ଆଧ୍ୟାତ୍ମିକ ପାଠପଢ଼ା ଅଟେ, ଏପରି ଚିତ୍ର ଆଉ କୌଣସି ସ୍କୁଲରେ ଦେଖାଯାଏ ନାହିଁ। ଦିନକୁ ଦିନ ଆହୁରି ମଧ୍ୟ ଚିତ୍ର ବାହାରିବ, ଯାହାକୁ ମନୁଷ୍ୟ ଦେଖିବା ପାଇଁ ହିଁ ବୁଝିଯିବେ। ସିଢ଼ିରେ ଚିତ୍ର ବହୁତ ଭଲ, କିନ୍ତୁ ଦେବତା ଧର୍ମର ନ ହୋଇଥିଲେ ସେ ବୁଝିପାରିବେ ନାହିଁ। ଯିଏ ଏଇ କୂଳର ହୋଇଥିବେ ତାଙ୍କୁ ତୀର ଲାଗିବ। ଯିଏ ଆମ ଦେବତା ଧର୍ମର ପାତ୍ର ହୋଇଥିବେ ସିଏ ଆସିବେ, ତୁମକୁ ଅନୁଭବ ହେବ ଯେ ଇଏ ତ ବହୁତ ଆଗ୍ରହରେ ଶୁଣୁଛନ୍ତି, କେହି ତ ଖାଲି ଖାଲି ଚାଲିଯିବେ। ଦିନକୁ ଦିନ ନୂଆ ନୂଆ କଥା ମଧ୍ୟ ପିଲାମାନଙ୍କୁ ବୁଝାଉଛନ୍ତି। ତେଣୁ ସେବାର ବହୁତ ସଉକ ରହିବା ଦରକାର। ସେ ସେବାରେ ତତ୍ପର ଥିବେ ସେ ହୃଦୟରେ ବସିବେ, ଯିଏ ସେବାରେ ତତ୍ପର ଥିବେ ସେ ହୃଦୟରେ ବସିବେ, ଏବଂ ସିଂହାସନ ଉପରେ ମଧ୍ୟ ଚଢ଼ିବେ। ଆଗକୁ ଗଲେ ତୁମକୁ ସବୁ ସାକ୍ଷାତକାର ହୋଇଚାଲିବ, ସେହି ଖୁସିରେ ତୁମେ ରହିବ। ଦୁନିଆରେ ତ ବହୁତ ହାହାକାର ହେବ, ରକ୍ତର ନଦୀ ମଧ୍ୟ ବହିବ। ବାହାଦୁର ସେବା ଧରି କେବେ ଭୋକରେ ମରିବେ ନାହିଁ, କିନ୍ତୁ ଏଠାରେ ତ ତୁମକୁ ବନବାସରେ ଅର୍ଥାତ୍ ସାଧାରଣ ଭାବରେ ରହିବାକୁ ହେବ। ସୁଖ ମଧ୍ୟ ସେଠାରେ ମିଳିବ। କନ୍ୟାକୁ ତ ବିବାହ ପୂର୍ବରୁ ସାଧାରଣ ଅବସ୍ଥାରେ ବସାଇଥାନ୍ତି ନା, ଶ୍ୱଶୁର ଘରକୁ ଯାଇ ଖୁବ୍ ଅଳଙ୍କାର ପିନ୍ଧିଥାଏ। ତୁମେ ମଧ୍ୟ ଶ୍ୱଶୁର ଘରକୁ ଯାଉଛ, ତେଣୁ ସେହି ନିଶା ରହୁଛି, ତାହା ହିଁ ହେଉଛି ସୁଖଧାମ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କୁ, ଆଚ୍ଛା ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ମାଳାରେ ଗୁନ୍ଥା ହେବା ପାଇଁ ଦେହି ଅଭିମାନୀ ହୋଇ ତୀବ୍ର ବେଗରେ ଯୋଗର ଯାତ୍ରା କରିବାକୁ ହେବ। ବାବାଙ୍କର ଆଜ୍ଞା ଅନୁସାରେ ଚାଲି ପବିତ୍ର ହେବାକୁ ପଡ଼ିବ। ଦ୍ୱିତୀୟ ନମ୍ବର, ବାବାଙ୍କର ପରିଚୟ ଦେଇ ବହୁତଙ୍କୁ ନିଜ ସମାନ କରିବାର ସେବା କରିବାକୁ ହେବ। ଏଠାରେ ବୈରାଗ୍ୟ ବୃତ୍ତିକୁ ଧାରଣ କରି ରହିବାକୁ ହେବ। ଅନ୍ତିମ ହାହାକାରର ଦୃଶ୍ୟ ଦେଖିବା ପାଇଁ ମହାବୀର ହେବାକୁ ପଡ଼ିବ। ଆଜିର ବରଦାନ ଅଛି, ବନ୍ଧନ ଗୁଡ଼ିକର ପଞ୍ଜୁରୀକୁ ଭାଙ୍ଗି ଜୀବନମୁକ୍ତ ସ୍ଥିତିର ଅନୁଭବ କରୁଥିବା ସଚ୍ଚା ଟ୍ରଷ୍ଟି ଭାବ ବିସ୍ତାରରେ ଅଛି। ଶରୀରର ବା ସମ୍ବନ୍ଧର ବନ୍ଧନ ହିଁ ପଞ୍ଜୁରୀ ଅଟେ। ଦାୟିତ୍ୱଗୁଡ଼ିକୁ ମଧ୍ୟ ନିମିତ୍ତ ମାତ୍ର ସମ୍ପାଦନ କରିବାକୁ ହେବ, ମୋହର ଅଧୀନ ହୋଇ ନୁହେଁ, ତେବେ କୁହାଯିବ ନିର୍ବନ୍ଧନ। ଯେଉଁମାନେ ଟ୍ରଷ୍ଟି ହୋଇ ଚାଲିଥାନ୍ତି ସେହିମାନେ ହିଁ ନିର୍ବନ୍ଧନ ଅଟନ୍ତି। ଯଦି କୌଣସି ବି ମୋର ପଣିଆ ଅଛି ତେବେ ପଞ୍ଜୁରୀ ଭିତରେ ବନ୍ଦ ହୋଇ ରହିଛନ୍ତି। ଏବେ ତ ପଞ୍ଜୁରୀର ସାରିରୁ ଫରିସ୍ତା ହୋଇଯାଉଛ, ସେଥିପାଇଁ କେଉଁଠି ବି ଟିକିଏ ବନ୍ଧନ ନ ରହୁ, ମନର ମଧ୍ୟ ବନ୍ଧନ ନ ରହୁ। କ'ଣ କରିବି, କିପରି କରିବି, ଚାହୁଁଛି କିନ୍ତୁ ହୋଇପାରୁନାହିଁ, ଏହା ମଧ୍ୟ ମନର ବନ୍ଧନ ଅଟେ। ଯେବେ କି ମର୍ଜିବା ହୋଇଗଲ, ତେଣୁ ସବୁ ପ୍ରକାରର ବନ୍ଧନ ସମାପ୍ତ ହୋଇଗଲା। ସର୍ବଦା ଜୀବନ ମୁକ୍ତ ସ୍ଥିତିର ଅନୁଭବ ହେବା ଦରକାର। ଆଜିର ସ୍ଲୋଗାନ ଅଛି, ଯଦି ସଂକଳ୍ପକୁ ସଞ୍ଚୟ କରିବ ତେବେ ସମୟ, ବାଣୀ ସବୁକିଛି ଆପେ ଆପେ ସଞ୍ଚୟ ହୋଇଯିବ। ଅବ୍ୟକ୍ତ ଇଶାରା, ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। ବିସ୍ତାରରେ କର୍ମାତୀତ ଅର୍ଥାତ୍ କର୍ମର କୌଣସି ବି ବନ୍ଧନ ଠାରୁ ସ୍ୱତନ୍ତ୍ରତା, ଏହିଭଳି ଅନୁଭବ ଦିନକୁ ଦିନ ବଢ଼ିଚାଲୁ। କୌଣସି ବି କାର୍ଯ୍ୟ ତୁମକୁ ସ୍ପର୍ଶ ନ କରୁ ଅର୍ଥାତ୍ ପ୍ରଭାବିତ ନ କରୁ, ଏବଂ କରିସାରିବା ପରେ ଯାହା ବି ଫଳ ମିଳୁଛି ତାହା ମଧ୍ୟ ତୁମକୁ ସ୍ପର୍ଶ ନ କରୁ, ସମ୍ପୂର୍ଣ୍ଣ ନିଆରାପଣିଆର ଅନୁଭବ ହେଉଥାଉ, ଯେପରି ଅନ୍ୟ କେହି ମୋ ଦ୍ୱାରା କରାଇଛି ଏବଂ ମୁଁ କରୁଛି, ନିମିତ୍ତ ଭାବରେ ମଧ୍ୟ ନିଆରାପଣିଆ ଅନୁଭବ ହେଉ। ଯାହା କିଛି ବିତିଗଲା ତାକୁ ବିନ୍ଦୁ ଲଗାଇ ସେଥିରୁ ନିଆରା ହୋଇଯାଅ। ଆଚ୍ଛା, ଓମ୍ ଶାନ୍ତି।